ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ ଅବସରରେ ରାଜ୍ୟ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫ ଆଇବା 17 ତାରିଖ ରାଜ୍ୟ 75 ଲାଖ ଗଛ ଯୋଗାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ପେଡ୍ ମା କେ ନାମର 2 ନମ୍ବର ଖେପେ ମା'ମାନଙ୍କୁ ସମ୍ମାନ ଜଣାଇକରି ଗୋଟିଏ ଲେଖା ଗଛ ଲଗାବାର୍କେ ରାଜ୍ୟବାସୀଙ୍କୁ କହିଛନ୍। ଏଟା ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ତରଫ ଉପହାର ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ବାବଦେ ଗୋଟିଏ ବାର୍ତ୍ତା ଥି ମୁଖ୍ୟମନ୍ତ୍ରୀ କହିଛନ୍, ଦୁନିଆର ସବୁନୁ ବଡ଼ ଆଶୀର୍ବାଦ ହେଉଛି ମା। ମା ବାଗିର ଧରତୀ ମାର ସୁରକ୍ଷାର ସମ୍ମାନ ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଏକ ପେଡ୍ ମା କେ ନାମ ଅଭିଯାନ ଇତାର ଗୋଟିଏ ବର୍କସ ଉଦାହରଣ ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟର 30 ଜିଲ୍ଲାନ ଗଲାକାଲି 3 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଇ ବଛର ରାଷ୍ଟ୍ରୀୟ ଲୋକ ଅଦାଲତ 3,06,695 ମାମଲାର ଫଇସଲା କରାଯାଇକରି ଜରିମାନା ଓ କ୍ଷତିପୂରଣ ବାବଦେ 265,26,95,749 ଆଦାୟ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ତରଫ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତ ବିଚାରାଧୀନ ପ୍ରାକ୍ ମକଦ୍ଦମା ସ୍ତରୀୟ ସମାଧାନ ଲାଗି ଥିବା ମାମଲାମାନଙ୍କର ଫଇସଲା କରାଯାଇଛି। କେନ୍ଦୁଝରଠାରେ ଚାଲିଥିବା 78 ନମ୍ବର ରାଜ୍ୟ ପୁଲିସ୍ ପୁରୁଷ କବାଡ଼ି ଚାମ୍ପିୟନ୍ସିପ୍ ଆର୍ 10 ନମ୍ବର ପୁଲିସ୍ ହ୍ୟାଣ୍ଡବଲ୍ ଚାମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ରାଜ୍ୟ ପୁଲିସ୍ ବଲ୍ଥି ଏନ୍ତା କ୍ରୀଡ଼ା ପ୍ରତିଯୋଗିତା ସୁସ୍ଥ ଶୃଙ୍ଖଳିତ ପ୍ରେରଣାଦାୟକ ପରିବେଶ ଗଠନ କରୁଛି ବୋଲି କହିଛନ୍। କବାଡ଼ି ଚାମ୍ପିୟନ୍ସିପ୍ଟି ରାଉରକେଲାକେ ହରେଇକରି କଟକ ଦଲ ଜିତିଥିବା ବେଳେ ହ୍ୟାଣ୍ଡବଲ୍ ଚାମ୍ପିୟନ୍ସିପ୍ଟି କେନ୍ଦୁଝରକେ ହରେଇକରି ଢେଙ୍କାନାଳ ଦଲ ଜିତିଛି। ଭୁବନେଶ୍ୱରଠାରେ ଆଇବାକାଲ ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନିବାର୍ଯ୍ୟ କାରଣ ଲାଗି ନାହିଁ ହୁଏ। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାଥି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ଆର୍ ପରିଚାଳନା କମିଟିର 12 ନମ୍ବର ପରିଚାଳନା ପରିଷଦ ବୈଠକ ହୋଇଯାଇଛି। ବୈଠକଟି ଭିନ୍ ଭିନ୍ ଫସଲ ଲାଗି ପାଏନ୍ର ବଣ୍ଟନ ପରିଚାଳନା ଯାନ୍ତ୍ରିକ ବ୍ୟବହାର ମାଧ୍ୟମଥି ସିଧାସଳଖ ଜମିନ୍ଥି ବିହନ ବୁନ୍ବାର ସବୁଜ ସାର ବନାବାର ଧାନ ଚାଷ ସହିତ ମାଛ ଚାଷ ବାଗିର ଭିନ୍ ଭିନ୍ ବିଷୟଥି ଆଲୋଚନା କରାଯାଇଥିଲା। ବୈଠକଟି ବିଭାଗୀୟ କମିଶନର ଆର୍ ମୁଖ୍ୟ ଶାସନ ସଚିବମାନେ ଉପସ୍ଥିତ ରହିକରି ଆଲୋଚନାଥି ଭାଗ ନେଇଥିଲେ। ଆଇବା ଶିକ୍ଷା ବଚନୁ ବୁର୍ଲା ଭୀମସାନ କାର୍ଡିଓଲୋଜି ବିଭାଗ ଥି ପିଜି ପାଠ୍ୟକ୍ରମ ମୂଲ ହେବା। ଇ ବାବଦେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସଚିବ ଆର୍ କମିଶନରଙ୍କ ସହିତ ଆଲୋଚନା କରିକରି ଅନୁମତି ମଗାଯିବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁରରେ ହୋଇଥିବା କାର୍ଡିଓଲୋଜି ସୋସାଇଟି ଅଫ୍ ଇଣ୍ଡିଆର ବାର୍ଷିକ ଉତ୍ସବଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ପ୍ରଧାନ ଏ ଘୋଷଣା କରିଛନ୍।
ବୁର୍ଲା ମେଡିକାଲ କଲେଜରେ ଏତେ ବର୍ଷ ପରେ ବି କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଡିଏମ୍ ନାହିଁ, ମାନେ ପିଜି ସିଟ୍ ଏଠି ନାହିଁ, ଏଠି ଏହାକୁ ବ୍ୟବସ୍ଥା କରିବା ପାଇଁ ପଡ଼ିବ। ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବି, ମୁଖ୍ୟମନ୍ତ୍ରୀ ଆଉ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମୁଁ ପତ୍ର ଲେଖିବି, ଏଠି ଶୀଘ୍ରାତିଶୀଘ୍ର ଆଗାମୀ ଶିକ୍ଷା ବର୍ଷରୁ କାରଣ ଏଗୁଡ଼ା ସବୁ ଅଚାନକ ହେଇଯିବନି, ଫେରେ ମେଡିକାଲ କମିଶନଠୁ ଅନୁମତି ନେବା ପାଇଁ ପଡ଼ିବ, ସେ ପ୍ରକ୍ରିୟାକୁ ଆରମ୍ଭ କରିବା ପାଇଁ ମୁଁ ଅନୁରୋଧ କରିବି।
ସେନ୍ତା ସିବିଏସ୍ଇର ସବୁ ବିଦ୍ୟାଳୟମାନଙ୍କେ ସୁଗର ବୋର୍ଡ ଲଗାଯାଇକରି କେତେ ପରିମାଣର ମିଠା ଚିନି ଆର୍ ତେଲିଆ ଖାଦ୍ୟ ଛାତ୍ରଛାତ୍ରୀମାନେ ଖାଇବେ ସେ ବାବଦେ ସଚେତନ କରାଯିବା, ଇତାକେ ନିୟନ୍ତ୍ରଣ କରବାର ଉପରେ ଆମକୁ ସମକୁ ଧ୍ୟାନ ଦେବାର୍କେ ପଡ଼ବା ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଆଜି ପବିତ୍ର ମୂଳାଷ୍ଟମୀଥି ପଶ୍ଚିମ ଓଡ଼ିଶାର ମା'ମାନେ ପୁଅଜୁନ୍ତିଆ ପାଳନ କରୁଛନ୍। ପୁଅମାନଙ୍କର ମଙ୍ଗଲ କାମନା କରିକରି ମା'ମାନେ ଉପାସ କରୁଛନ୍। ମା'ମାନେ ନିର୍ଜଲା ଉପାସ ରହିକରି ଦୂତୀବାହନ ଆର୍ ଷଠୀ ମା'ଙ୍କର ପୂଜା କରସନ୍। ଗାଁ ଆର୍ ପଡ଼ାମାନଙ୍କର ଛକ ଜାଗାମାନଙ୍କେ ଇ ପୂଜାର ଲାଗି ବେଦୀମାନ ତିଆରି କରାଯାଇକରି ପୂଜା କରାଯାଏସି। ଆଇବାକାଲ ସକାଳେ ମା'ମାନେ ଘରେ ପୁଅମାନଙ୍କୁ 108 ଦୁବ ଚାଉଲଥି ବନ୍ଦେଇକରି ଜୁନ୍ତିଆ ପିନ୍ଧାବେ। ସେଆଡ଼େ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ପୀଠନ ଶାରଦୀୟ ଦଶହରା ଲାଗି ମୂଳାଷ୍ଟମୀ ତିଥି ନ ଆଇଷ୍ଠାନୁ 16 ଦିନିଆ ପୂଜା ମୂଲ ହେଉଛି। ପଶ୍ଚିମ କେନ୍ଦ୍ରୀୟ ଇଲାକା ପାଖର ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଉତ୍ତର ଆନ୍ଧ୍ରପ୍ରଦେଶ ଆର୍ ଦକ୍ଷିଣ ଓଡ଼ିଶା ସମୁଦ୍ର ଖଣିନ ଗୋଟିଏ ଲଘୁଚାପ କ୍ଷେତ୍ର ବନିଛେ। ଇତାର ପ୍ରଭାବଟି ଆଇବା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାର ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 7 ଦିନ ତକ୍ ରାଜ୍ୟ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଏସିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।